ଲକ୍ଷ୍ମଣ କନ୍ଧରେ ନେଇଦେଲେ ମୃଗ ଭାର ବେନି ଭାଇ ମୃଗ ଭାର ଯତନେ ଘେନନ୍ତି ବେଗ ବେଗ ହୋଇ ତହୁଁ ଶୀଘ୍ର ଚଳି ଯାଆନ୍ତି ଜାଇଣ ପ୍ରବେଶ ଦୁହେଁ ହେଲେ ପଞ୍ଚବଟି ଗୁରୁ ଅନାଇଲେ ଯଦି ସୁଛି ପର୍ଣ୍ଣକୁଟି ମଢ଼ିଆ ଦୁଆରେ ଯେ ପ୍ରବେଶ ହେଲେ ଯାଇ ଡାକନ୍ତି ଗୋଜଳ ଘେନି ଆସ ବୈ ଦେହି ଅନକ ମୃଗକୁ ଯେ ଶରଧା ଥିଲୁ କରି ମାରି ଆଣି ଅଛି ଆସ ଦେଖରେ ସୁନ୍ଦରୀ ଶ୍ରୀରାମ ଡାକନ୍ତେ ଯହୁଁ ସୀତା ନ ଶୁଣିଲେ କାତର ହୋଇଣ ରାମ ଭୂମିରେ ପଡ଼ିଲେ ଦକ୍ଷିଣ ଲକ୍ଷ୍ମଣ ବେଗେ ଧରିଲେ କତଳୀ ସୀତା ସୀତା ବୋଲି ରାମ ପକାନ୍ତି ବୋବାଳି ମଢ଼ିଆ ଭିତରେ ପଶି ଖୋଜନ୍ତି ଜାନକୀ ବନସ୍ତରେ ଅବାଲୁଚି ବସିଥିବ ସଖୀ ମଢ଼ିଆ ଦୁଆରେ ଯେ ପଡ଼ିଛି ରଥ ଚିହ୍ନ ନିଶ୍ଚୟ ସତିକି ମୋର ନେଲା କେଉଁ ଜନ ବନସ୍ତରେ ପଶି ରାମ ଡାକନ୍ତି ଗୋ ସୀତା ବୋଲେ ସଦାଶିବ ଏହା କଲୁରେ ବିଧାତା ଘର ଏଠୁ ଅନନ୍ତରେ ଶୁଣ ଶ୍ରୀରାମ ଲକ୍ଷ୍ମଣ ଜାନ କିଞ୍ଚି ଖୋଜନ୍ତି ପଶିଣ ବନେ ବନ ସୀତା ସୀତା ବୋଲିଣର ଦନ୍ତି ରଘୁନାଥ ଲକ୍ଷ୍ମଣ ପ୍ରବୋଧ କରି କହନ୍ତି ବହୁତ କେତେ ହେପ ଦୂରେ ପକ୍ଷୀ ଜଟାକୁ ଦେଖିଲେ କୋପ ଭରେ ଶ୍ରୀରାମ ମାରିବା ମନେ କଲେ ପକ୍ଷୀ ଜଟା କହି ଯେ ଶୁଣ ରଘୁନାନ ଜାନ କିଙ୍କି ଘେନି ଗଲା ପାପିଷ୍ଠ ରାବଣ ସେ ରାବଣେଶ୍ୱର କଲା ସରାଘାତ ଖଡ଼ଗ ଭେଙ୍ଗିଣ ବେନି ଡେଣା ମୋ କାଟିଲା ଆକାଶ ମାର୍ଗରେ ରଥ ବାହି ଘେନି ଗଲା ଗଲାବେଳେ ଜାନ କି ଯେ କହିଲେ ବଚନ ସ୍ୱାମୀଙ୍କି ଦେଖିବା ଯାଏ ଥିବ ତ ଜୀବନ ତୋହର ମୁଖରୁ ସ୍ୱାମୀ ବାରତା ପାଇବେ ରାବଣ ସଦାଶିବ ରଖ ପ୍ରଭୁ ରଘୁନାନ ଏହା ଶୁଣି ଶ୍ରୀରାମ ଯେ ବିକଳ ହୋଇଲେ ସେହି କ୍ଷଣି ଲକ୍ଷ୍ମଣ ଧନ୍ୟ ଧନ୍ୟ